ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ବିଧାନସଭା ନ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2024-25 ଆର୍ଥିକ ବଛର ବଜେଟ୍ର ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରିବେ। ଏଇଟା ନୂଆ ସରକାରଙ୍କ ପହିଲା ବଜେଟ୍ର ବ୍ୟୟ ମଞ୍ଜୁରୀ ବିଲ୍ ଆଏ। ଇନ ଜନେଇ ଦିଆଯାଇପାରେ ଯେ ଗଲା ଜୁଲାଇ 25 ତାରିଖ ଦିନ 2024-25 ଆର୍ଥିକ ବଛର ଲାଗି ମୁଖ୍ୟମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିଥିଲେ। ବଜେଟ୍ରେ 2,65,000 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ଗଲା ବଛରନୁ ଇଟା 15% ଅତ୍କା ଆଏ। ଓଡ଼ିଶା ନ ଆଇବା 15 ତାରିଖନୁ 3 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚାଲ୍ବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ୍ମାନଙ୍କୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ସେ ଭିତରୁ ଗୋଟିଏ ଟ୍ରେନ୍ ଟାଟାନଗରନୁ ବ୍ରହ୍ମପୁର ଆଉ 2 ଟ୍ରେନ୍ ହାଓଡ଼ାନୁ ରାଉରକେଲା ଷ୍ଟେସନ ଭିତରେ ଚାଲ୍ବା। 3 ବନ୍ଦେ ଭାରତ ଏକ୍ସପ୍ରେସ୍ ରାୟପୁରନୁ ବିଶାଖାପାଟନା ଭିତରେ ଚଳାଚଳ କରିବା, ଯେନ୍ଟା ରାୟପୁର ଛାଡ଼ିଲା ଉତରୁ ଖରିଆର ରୋଡ୍, କଣ୍ଟାବାଞ୍ଜି, ଟିଟିଲାଗଡ଼, କେସିଙ୍ଗା ଆଉ ରାୟଗଡ଼ା ଯିବା। ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟର ନଆଇବା 12 ତାରିଖ ଗୁରୁବାର ଦିନ ନିଯୁକ୍ତି ମେଳା ହେବା। ନିଯୁକ୍ତି ମେଳାଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ଭିନ୍ ଭିନ୍ ବିଭାଗଟି ନିଯୁକ୍ତି ଲାଗି ମନୋନୀତ ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟବେ। ଏଥିଲାଗି ମନୋନୀତ ପ୍ରାର୍ଥୀମାନେ ସେଦିନ ସକାଳର 8 ଉପସ୍ଥିତ ରହିକରି ନିଜ ନାଁ ପଞ୍ଜିକୃତ କରବାରକେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫ କୁହାଯାଇଛି। ଜିଏସ୍ଟି ପରିଷଦ କ୍ୟାନ୍ସର ଉଷ ଉପରୁ ଜିଏସ୍ଟି କମେଇ ଦେଇଛନ୍। କ୍ୟାନ୍ସର ଉଷ ଉପରେ ଏଛେନ୍ ଶତକଡ଼ା 12% ସାମଗ୍ରୀ ଆଉ ସେବା ଟିକସକେ 5% କମ୍ କରି ଦିଆଯାଇଛି। ସେଥିଲାଗି କ୍ୟାନ୍ସରର ଉଷ ଶସ୍ତା ହେବା। ଗଲାକାଲି ହୋଇଥିବା ପରିଷଦର 54 ବୈଠକଟି ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସିଠି ପାଠ୍ୟକ୍ରମଟି ନାଁ ଲେଖା ଲାଗି ଆଇବା 12 ତାରିଖନୁ ପ୍ରବେଶିକା ପରୀକ୍ଷା ମୂଲ ହେବା। ଏହି ପରୀକ୍ଷା 15 ତାରିଖ ତକ ଚାଲ୍ବା। ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଆଉ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫ ସାମ୍ସ ୱେବ୍ସାଇଟ୍ଟି ଏ ବିଷୟ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ ଇନୁ ଆଡ୍ମିଟ୍ କାର୍ଡ ଭିଲ୍ ଡାଉନ୍ଲୋଡ୍ କରିପାରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ତରଫ ଏତ୍କେ ମାଇଗ୍ରେସନ ସାର୍ଟିଫିକେଟ୍ର ସଫ୍ଟ କପି ଦିଆଯିବା ବୋଲି ନିଷ୍ପତ୍ତି ନିଆଯାଇଛି। 10 ଆର୍ 12 କ୍ଲାସ୍ ପାସ୍ କରିଥିବା ପିଲାମାନଙ୍କର ମାଇଗ୍ରେସନ ସାର୍ଟିଫିକେଟ୍ ମିଳିପାରବା। ଏଥି ମାଇଗ୍ରେସନ ସାର୍ଟିଫିକେଟ୍ର ନକଲ କାଗଜ ଲାଗି ହେଉଥିବା ଅସୁବିଧାର ସମାଧାନ ହୋଇପାରବା। ଇତାର ଛଡ଼ା ପାସ୍ ସାର୍ଟିଫିକେଟ୍ ଭିଲ୍ ମିଳିପାରବା ବୋଲି ସିବିଏସ୍ଇ ତରଫ ବାହାରିଥିବା ବିଜ୍ଞପ୍ତି କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ତରଫ ପରୀକ୍ଷାକେ ପୂରା କପିମୁକ୍ତ କରବାରକେ ନୂଆ ଯୋଜନା କରାଯାଇଛି। ଆଇବା ବଛର ହେବାରକେ ଥିବା ଯୁକ୍ତ 2 ପରୀକ୍ଷାର୍ଥୀ କପି ଯାଞ୍ଚକେ କଡ଼ାକଡ଼ି କରବାର ଲାଗି ନିଷ୍ପତ୍ତି ନିଆଯାଇଛି। ଏଥର ଚାରିଥାକିଆ ସ୍କ୍ୱାର୍ଡ ଗଠନ କରବାର ଲାଗି ଲକ୍ଷ୍ୟ ରଖାଯାଇଛି। ପରିଷଦ ତରଫ ପହିଲା ଥର ଲାଗି କପି ରୋକବାରକେ ଏଥର ଚାରିଥାକିଆ ସ୍କ୍ୱାର୍ଡକେ ସାମିଲ କରାଯାଇଛି। ଦେଶେ ପହିଲା ମଙ୍କିପକ୍ସ ରୋଗୀ ଚିହ୍ନଟ ହେବା ଋତୁରୁ କେନ୍ଦ୍ର ସରକାରଙ୍କ ତରଫ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଇଲାକା ଲାଗି ମାର୍ଗଦର୍ଶିକା ଜାରି କରାଯାଇଛି। ମଙ୍କିପକ୍ସ ଆକ୍ରାନ୍ତମାନଙ୍କ ସ୍କ୍ରିନିଂ ଟେଷ୍ଟ ଆଉ କଣ୍ଟାକ୍ଟ ଟ୍ରେସିଂ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏନ୍ତାକି ରୋଗୀ ଆଉ ସନ୍ଦେହ କରାଯାଉଥିବା ଲୋକକୁ ସଙ୍ଗରୋଧ ନ ରଖିକରି କେନ୍ତା ଚିକିତ୍ସା କରାଯାଇପାରବା ଆଉ ସେଥିଲାଗି ଉପଯୁକ୍ତ ଡାକ୍ତରଖାନାମାନଙ୍କର ତାଲିକା ତିଆରି କରିବେ କୁହାଯାଇଛି। ଆଉ ଇ ଦିଗେ କେନ୍ତା ପ୍ରସ୍ତୁତି କରାଯାଇଛି ସେଟା ସମୀକ୍ଷା କରବାରକେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦେବାରକେ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 29 ତାରିଖ ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 114 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଆଇବା 27 ତାରିଖ ତକ ମାହାଲିଆ ଫୋନ୍ ନମ୍ଘର 1800-11-7800 ଡାଏଲ କରିକରି ଲୋକେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀଥି ପଠାଇ ପାରିବେ। ଇତାର ଛଡ଼ା 1922 ଫୋନ୍ ନମ୍ଘରଥି ମିସ୍ଡ କଲ୍ ଦେଇକରି ଭିଲ୍ ଏସ୍ଏମ୍ଏସ୍ ଜରିଏ ମିଳିପାରୁଥିବା ଲିଙ୍କ୍ଥି ଭିଲ୍ ସନ୍ଦେଶ ଦେଇପାରିବେ। ନରେନ୍ଦ୍ର ମୋଦି ଆପ୍ କି ମାଇଗଭ୍ ଓପନ୍ ଫୋରମ୍ ଜରିଏ ଅନ୍ଲାଇନ୍ଥି ସନ୍ଦେଶ ଦିଆଯାଇପାରବା। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ବର୍ଷାଥି ବେହାଲ ହୋଇଥିବା 4 ଜିଲ୍ଲାର ଭିନ୍ ଭିନ୍ ଇଲାକାକେ ମୁଣ୍ଡଳିନ ଥିବାର ଏନ୍ଡିଆର୍ଏଫ୍ 3 ବାଟାଲିୟନ୍ ତରଫ 112 ଯବାନଙ୍କୁ ପଠାଯାଇଛି। ଯବାନମାନେ ପୁରୀ, ଗଞ୍ଜାମ, ନୟାଗଡ଼ ଆର୍ କଟକ ଜିଲ୍ଲାର ଭିନ୍ ଭିନ୍ ଜାଗାନ ସଜାଗ ରହିବେ ଆର୍ ଦରକାର ପଡ଼ିଲେ ପାଣି ଲାଗି ଯୋଗାଯୋଗ କଟିଯାଇଥିବା ଇଲାକାନ ରିଲିଫ୍ ଆର୍ ଉଦ୍ଧାର କାମଥି ସାହାଯ୍ୟ କରିବେ। ବଙ୍ଗୋପସାଗରନ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବତି ରାଜ୍ୟ ବର୍ଷା ଜାରି ରହିଛି। ଆଇବା 12 ତାରିଖ ତକ ଜବର ବର୍ଷା ହୋଇପାରେ। ଏଥିଲାଗି 10 ଜିଲ୍ଲାକେ ରେଡ୍ ୱାର୍ଣ୍ଣିଂ ଆଉ 12 ଜିଲ୍ଲାକେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ହେଲେ ରାଜ୍ୟ ବଡ଼ ଧରଣର ବନ୍ୟା ପରିସ୍ଥିତି ନାହିଁନ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ କୁମାର ସିଂ କହିଛନ୍ତି। ଏଚନିର ଆଞ୍ଚଲିକ ଖବର ଇନ ଶେଷ ହେଲା ଆରବେଲର ଆଞ୍ଚଲିକ ଖବର ଶୁଣିପାରବେ ରାତି 7:02। ଜୁହାର।